ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ରାଜ୍ୟରେ ଖୁବ୍ଶୀଘ୍ର ବଳଭଦ୍ର ଜୈବିକ ଚାଷ ମିଶନ ଆରମ୍ଭ ହେବା ନେଇ ବିଧାନସଭାରେ ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ। ପରବର୍ତ୍ତୀ ବିଧାନସଭା ଅଧିବେଶନରେ ପେସା ବିଧେୟକ ଆଗତ କରାଯିବ, ଗୃହରେ କହିଲେ ପଞ୍ଚାୟତିରାଜ ମନ୍ତ୍ରୀ। ବାର୍ଡ ଫ୍ଲୁ ନିୟନ୍ତ୍ରଣ ଏବଂ ନିରାକରଣ ପାଇଁ ପୁରୀ ଜିଲ୍ଲାର ବିଭିନ୍ନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରୁଛନ୍ତି କେନ୍ଦ୍ରୀୟ ଦଳ। ସୁଭଦ୍ରା ଯୋଜନାରେ ଆଜିଠାରୁ ଆରମ୍ଭ ହେଲା ଆବେଦନପତ୍ର ସଂଗ୍ରହ ପ୍ରକ୍ରିୟା ଏବଂ ବଙ୍ଗୋପସାଗରରେ ଆସନ୍ତାକାଲି ସୁଦ୍ଧା ଲଘୁଚାପ ସୃଷ୍ଟି ସମ୍ଭାବନା, ଘଡ଼ଘଡ଼ି ସହ ବର୍ଷା ହେବା ନେଇ 10ଟି ଜିଲ୍ଲାକୁ ସତର୍କ ସୂଚନା। ରାଜ୍ୟରେ ଖୁବ୍ଶୀଘ୍ର ବଳଭଦ୍ର ଜୈବିକ ଚାଷ ମିଶନ ଆରମ୍ଭ କରାଯିବ। ଜୈବିକ କୃଷିକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଏହି ମିଶନ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି କୃଷିମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି। ବିଧାନସଭାରେ ଆଜି ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, କୃଷିଜୀବୀଙ୍କ ସହ ଜୈବିକ ଚାଷରେ ସଂଶ୍ଳିଷ୍ଟ ବେସରକାରୀ ସଂସ୍ଥାକୁ ମଧ୍ୟ ଏହି ମିଶନ ମାଧ୍ୟମରେ ପ୍ରୋହାହନ ଯୋଗାଇ ଦିଆଯିବ। ଗତ 2018 ରାଜ୍ୟରେ ଜୈବିକ କୃଷି ନୀତି କାର୍ଯ୍ୟକାରୀ କରାଯାଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ଏଥିରେ 8ଟି ଜିଲ୍ଲାକୁ ସାମିଲ କରାଯାଇଥିବାବେଳେ ଏବେ 25ଟି ଜିଲ୍ଲା ଏଥିରେ ଯୋଡ଼ି ହୋଇଥିବା ସେ କହିଛନ୍ତି। ମୋଟ 69,720 ହେକ୍ଟର ଜମିରେ ଜୈବିକ ଚାଷ କରାଯାଉଛି। ଚଳିତ ବର୍ଷ ସବୁ ଜିଲ୍ଲାରେ ଜୈବିକ କୃଷି କାର୍ଯ୍ୟ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି। ଜମିର ମାନ ପରୀକ୍ଷା ଫଳାଫଳ ଆଧାରରେ କୃଷିକାର୍ଯ୍ୟ ପାଇଁ ପଦକ୍ଷେପ ନିଆଯିବ। ଜୈବିକ ଚାଷୀଙ୍କୁ ବଜାର ସୁବିଧା ପ୍ରଦାନ ଲାଗି ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି। ଏପରିକି ଜୈବିକ ଚାଷରୁ ଉତ୍ପାଦିତ ଶସ୍ୟକୁ ରପ୍ତାନୀ କରିବାକୁ ସରକାର ପଦକ୍ଷେପ ନେଉଛନ୍ତି। ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀ ସିଂହଦେଓ ଢେଙ୍କାନାଳର ଆମ୍ବ ଏବଂ ବଲାଙ୍ଗୀରର ପୋଟଳ ଦୁବାଇକୁ ରପ୍ତାନୀ କରାଯାଉଛି ବୋଲି ଗୃହରେ ସୂଚନା ଦେଇଛନ୍ତି। ଆଦିବାସୀଙ୍କ ଭାଷା, ସଂସ୍କୃତି ଏବଂ ଅଧିକାରର ସୁରକ୍ଷା ପାଇଁ ରାଜ୍ୟ ସରକାର ବଦ୍ଧପରିକର ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି। ପରବର୍ତ୍ତୀ ବିଧାନସଭାରେ ସରକାର ପେସା ବିଧେୟକ ଆଗତ କରିବେ ବୋଲି ସେ କହିଛନ୍ତି। ବିଧାନସଭାରେ ଆଜି ଏ ସଂକ୍ରାନ୍ତ ମୁଲତବୀ ଆଲୋଚନାର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି, ଏ ନେଇ ଅଧିକ ବିଚାର ଆଲୋଚନାର ଆବଶ୍ୟକତା ରହିଛି। ଅନୁସୂଚିତ ଜନଜାତି ବର୍ଗର ବିଧାୟକ ଏବଂ ଅନ୍ୟ ସଦସ୍ୟମାନଙ୍କ ସହ ଏ ନେଇ ଆଲୋଚନା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ଇତିମଧ୍ୟରେ ଚିଠା ପେସା ବିଧେୟକକୁ ଓଡ଼ିଆ ଏବଂ ସାନ୍ତାଳୀ ଭାଷାରେ ଅନୁବାଦ କରାଯାଇ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଜିଲ୍ଲାପାଳମାନଙ୍କ ପାଖକୁ ପଠାଯାଇଛି, ଫଳରେ ଏହା ଉପରେ ଅଧିକ ବିଚାର ବିମର୍ଶ ହୋଇପାରିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ପେସା ଆଇନ ବଳରେ ଆଦିବାସୀଙ୍କ ଭାଷା, ସଂସ୍କୃତି ଏବଂ ଅଧିକାରର ସୁରକ୍ଷା ହେବା ସହ ସରପଞ୍ଚ ଅଧିକ କ୍ଷମତାପ୍ରାପ୍ତ ହେବେ। ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ଗହମ ଯୋଗାଣ ପାଇଁ ସରକାର ପଦକ୍ଷେପ ନେଉଛନ୍ତି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ବିଧାନସଭାରେ ଆଜି ପ୍ରସଙ୍ଗରେ ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି, ଏହି ଯୋଜନା ଅଧୀନରେ 20% ଗହମ ଯୋଗାଣ ପାଇଁ କେନ୍ଦ୍ରକୁ ଅନୁରୋଧ କରାଯାଇଛି। ପୂର୍ବରୁ କେନ୍ଦ୍ର ସରକାରଙ୍କୁ ଗହମ ଯୋଗାଣ ବନ୍ଦ କରିବାକୁ ଅନୁରୋଧ କରାଯାଇଥିଲା। ଖାଦ୍ୟ ସୁରକ୍ଷା କମିଶନଙ୍କ କାର୍ଯ୍ୟକୁ ତର୍ଜମା କରାଯାଉଛି, ଏଥିପାଇଁ ଆବଶ୍ୟକ କମିଟି ଗଠନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇଥିଲେ। ଚଳିତ ମାସ ଶେଷ ସୁଦ୍ଧା ନୂଆ ରାସନ କାର୍ଡ ପ୍ରଦାନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ବିଧାନସଭାରେ ଆଜି ଏ ସମ୍ପର୍କିତ ତଥ୍ୟ ଉପସ୍ଥାପନ କରି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି, ରାଜ୍ୟରେ ଏପର୍ଯ୍ୟନ୍ତ 10 ଲକ୍ଷରୁ ଅଧିକ ଲୋକ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି। ଗତମାସ 22 ତାରିଖରୁ ଇ କେୱାଇସି ପ୍ରକ୍ରିୟା ଆରମ୍ଭ ହୋଇଛି। ଇତିମଧ୍ୟରେ ପ୍ରାୟ 44,37,000 ଲୋକଙ୍କର ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି। ପୂର୍ବତନ ବିଧାୟକଙ୍କ ପେନ୍ସନ୍ ରାଶି ବୃଦ୍ଧି ସହ ବିଧାୟକଙ୍କ ଦରମା ଏବଂ ଆନୁଷଙ୍ଗିକ ଖର୍ଚ୍ଚ ରାଶିକୁ ବୃଦ୍ଧି କରିବା ନେଇ ଆଜି ଗୃହରେ ଉଭୟ ଶାସକ ଏବଂ ବିରୋଧୀ ଦଳ ପକ୍ଷରୁ ଦାବି ଉପସ୍ଥାପନ କରାଯାଇଛି। ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଭୟ ଦଳର ସଦସ୍ୟ ଦରଦାମ ବୃଦ୍ଧି ଦୃଷ୍ଟିରୁ ପୂର୍ବଧାର୍ଯ୍ୟ ପେନ୍ସନ୍ ଯଥେଷ୍ଟ ହେଉନି ବୋଲି କହିଛନ୍ତି। ସରକାର ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ସଦସ୍ୟମାନେ ଦାବି କରିଥିଲେ। ବାଚସ୍କତି ସୋରମା ପାଢ଼ୀ ସଦସ୍ୟଙ୍କ ଦାବି ପ୍ରତି ଧ୍ୟାନ ଦେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି। ରାଜ୍ୟରେ ବାର୍ଡ ଫ୍ଲୁ ନିୟନ୍ତ୍ରଣ ଏବଂ ନିରାକରଣ ଲାଗି 10 ଜଣିଆ କେନ୍ଦ୍ରୀୟ ବିଶେଷଜ୍ଞ ଦଳ ଓଡ଼ିଶା ଗସ୍ତରେ ଆସି ଆଜି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରୁଛନ୍ତି। ପୁରୀ ଜିଲ୍ଲା ନିମାପଡ଼ାର ବୁଢ଼ାକେରାଠାରେ ସମୀକ୍ଷା କାର୍ଯ୍ୟ ଚାଲିଛି। ଜିଲ୍ଲାର ପିପିଲିର ଆବଲପୁର, ସତ୍ୟବାଦୀ, ଡେଲାଙ୍ଗ ତଥା ମୋଟରୀ ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। କ୍ଷତିଗ୍ରସ୍ତ ଚାଷୀଙ୍କ ସମେତ ପ୍ରାଣୀ ଚିକିତ୍ସା ଏବଂ ପଶୁପାଳନ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିବେ। ସୂଚନା ଅନୁଯାୟୀ ପ୍ରଭାବିତ 4ଟି ବ୍ଲକରେ ପ୍ରାୟ 49,000 କୁକୁଡ଼ା ମାରି ପୋତି ଦିଆଯାଇଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ଏହା ବ୍ୟତୀତ କୁକୁଡ଼ା ମାରିବା ଏବଂ ଫାର୍ମ ବିଶୋଧନ କାର୍ଯ୍ୟରେ 51ଟି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଦଳ ନିୟୋଜିତ ହୋଇଛନ୍ତି। ସୁଭଦ୍ରା ଯୋଜନାରେ ଆବେଦନ ପାଇଁ ଆଜିଠାରୁ ଆବେଦନପତ୍ର ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ମୋ ସେବା କେନ୍ଦ୍ର ଜନସେବା କେନ୍ଦ୍ର ଏବଂ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ନିରୂପିତ ନିର୍ଦ୍ଦିଷ୍ଟ ସ୍ଥାନ ଓ କାର୍ଯ୍ୟାଳୟଗୁଡ଼ିକରେ ହିତାଧିକାରୀମାନେ ଆବେଦନ କରିପାରିବେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଅପରାହ୍ନରେ ଭୁବନେଶ୍ୱର ବାପୁଜୀନଗରସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ରରେ ଫର୍ମ ବଣ୍ଟନ କାର୍ଯ୍ୟ ଏବଂ ନିକଟସ୍ଥ ଜନସେବା କେନ୍ଦ୍ରରେ ଫର୍ମ ଦାଖଲ ଓ ଡିଜିଟାଇଜେସନ୍ କାର୍ଯ୍ୟର ତଦାରଖ କରିବେ। ସୁଭଦ୍ରା ଯୋଜନା ସମ୍ପର୍କିତ ତଥ୍ୟ ସହଜରେ ଉପଲବ୍ଧ କରାଯିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୱେବ୍ ପୋର୍ଟାଲ୍ subhadra.odisha.gov.in'ର ଆରମ୍ଭ କରାଯାଇଛି। ଏହାସହ ଟୋଲ୍ ଫ୍ରି ନମ୍ଘର 14678 ମଧ୍ୟ ଜାରି କରାଯାଇଛି। ସକାଳ 6ଟାରୁ ରାତି 10ଟା ପର୍ଯ୍ୟନ୍ତ ଏହି ନମ୍ଘରଟି କାର୍ଯ୍ୟକ୍ଷମ ରହୁଛି। ଗଜପତି ଜିଲ୍ଲା ମୋହନାଠାରେ ସୁଭଦ୍ରା ଯୋଜନା ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବ୍ଲକ ଉନ୍ନୟନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରକୃତ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବା ନେଇ ଆଲୋଚନା ହୋଇଥିଲା। ବୈଠକରେ ବିଭାଗୀୟ ଅଧିକାରୀଙ୍କୁ ଏ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା ସହ ସଠିକ୍ ତଥ୍ୟ ଉପଲବ୍ଧ କରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଭାରତର ଅଭିବୃଦ୍ଧି ହାର ଚଳିତ ଆର୍ଥିକ ବର୍ଷ 7% ପହଞ୍ଚବ ବୋଲି ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ପୂର୍ବାନୁମାନ କରିଛି। ପୂର୍ବରୁ ଏହା 6.8% ସୀମିତ ରହିବ ବୋଲି ଆକଳନ କରାଯାଇଥିଲା। ଘରୋଇ ଉପଯୋଗିତା ଏବଂ ପୁଞ୍ଜିନିବେଶ ବୃଦ୍ଧି ପରିପ୍ରେକ୍ଷୀରେ ଅଭିବୃଦ୍ଧି ହାର ବଢ଼ିବ ବୋଲି ବିଶ୍ୱବ୍ୟାଙ୍କ ମଧ୍ୟ ଆକଳନ କରିଛି। ଅନ୍ୟପକ୍ଷରେ ରିଜର୍ଭ ବ୍ୟାଙ୍କ ଅଭିବୃଦ୍ଧି ହାର 7.2% ରହିବ ବୋଲି ଆକଳନ କରିଛି। ଅନାବଶ୍ୟକ ଟେଲିଫୋନ୍ କଲ୍ ସମସ୍ୟାର ସମାଧାନ କରିବା ପାଇଁ ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ ଟ୍ରାଇ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛି। ଦେଶର 2,75,000 ଟେଲିଫୋନ୍ ନମ୍ଘରକୁ ବ୍ଲକ୍ କରାଯାଇଛି। ଏଥିସହ 50 ସଂସ୍ଥା ଉପରେ କଟକଣା ଜାରି କରାଯାଇଛି। ଟ୍ରାଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ବର୍ଷର ପ୍ରଥମ 6 ମାସ ମଧ୍ୟରେ ପଞ୍ଜିକୃତ ହୋଇନଥିବା ଟେଲି ମାର୍କେଟିଂ ସଂସ୍ଥାଗୁଡ଼ିକ ବିରୁଦ୍ଧରେ ପାଖାପାଖି 8,00,000 ଅଭିଯୋଗ ହସ୍ତଗତ ହୋଇଥିଲା। ପ୍ରତିଦିନ 50ରୁ ଅଧିକ କଲ୍ କରୁଥିବା କିମ୍ବା 50ରୁ ଅଧିକ ଏସ୍ଏମ୍ଏସ୍ ପଠାଉଥିବା ନମ୍ଘରଗୁଡ଼ିକୁ ଯାଞ୍ଚ କରିବା ଲାଗି ପ୍ରସ୍ତାବ ରହିଛି। ଏନେଇ ଟ୍ରାଇ ପକ୍ଷରୁ ବିଭିନ୍ନ ନିୟାମକ ସଂସ୍ଥାଗୁଡ଼ିକ ସହ ଆଲୋଚନା କରାଯାଉଥିବା ଜଣାପଡ଼ିଛି। କଟକର ଐତିହାସିକ ବାଲିଯାତ୍ରା ଆସନ୍ତା ନଭେମ୍ବର ମାସ 15 ତାରିଖରୁ ଆରମ୍ଭ ହେବ। କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ବାଲିଯାତ୍ରାକୁ ସୁଚାରୁରୂପେ ପରିଚାଳନା କରିବା ସହିତ ଏହାକୁ କିପରି ଅଧିକ ଆକର୍ଷଣୀୟ କରାଯାଇପାରିବ ସେ ବିଷୟରେ ବୈଠକରେ ମୁଖ୍ୟତଃ ଆଲୋଚନା ହେବ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ରାୟଗଡ଼ା ଜିଲ୍ଲା ଗୁଣୁପୁର ବ୍ଲକ ଅନ୍ତର୍ଗତ କୁଟାସିଂ ଥାନାର ଫୁଲପୁଟି ଗ୍ରାମ ସାଲନଦୀ ପୋଲ ନିକଟରେ ବିଦ୍ୟୁତ୍ ସଂସ୍ୱର୍ଶରେ ଆସି ଏକ ମାଇ ହାତୀର ମୃତ୍ୟୁ ହୋଇଛି। ସେହି ଅଞ୍ଚଳରେ ଗତ କିଛିଦିନ ହେବ ଦୁଇଟିକିଆ ହାତୀ ପୋଲ ବୁଲୁଥିବା ଜଣାପଡ଼ିଛି। ବନ ବିଭାଗର ଅଧିକାରୀ ହାତୀ ମୃତ୍ୟୁର କାରଣ ନେଇ ଅଧିକ ତଦନ୍ତ କରୁଛନ୍ତି। ନବରଙ୍ଗପୁର ଜିଲ୍ଲା ବିଜେପି ପକ୍ଷରୁ ସଦସ୍ୟତା ଅଭିଯାନ ଆରମ୍ଭ ହୋଇଛି। ନବରଙ୍ଗପୁରଠାରେ ସାମ୍ବାଦିକମାନଙ୍କୁ ସାଂସଦ ବଳଭଦ୍ର ମାଝୀ ଏବଂ ବିଧାୟକ ଗୌରୀଶଙ୍କର ମାଝୀ ଏହି ସୂଚନା ଦେଇଛନ୍ତି। ଦଳର ଆଭିମୁଖ୍ୟ ସମ୍ପର୍କରେ ଲୋକଙ୍କୁ ଅଧିକରୁ ଅଧିକ ଅବଗତ କରାଇବା ଲାଗି ଦଳୀୟ କର୍ମୀ ଘରକୁ ଘର ବୁଲି ଲୋକଙ୍କ ସହ ଆଲୋଚନା ମାଧ୍ୟମରେ ସଦସ୍ୟତା ଗ୍ରହଣ କରିବାକୁ ଅନୁରୋଧ କରିବେ ବୋଲି ସେମାନେ ସୂଚନା ଦେଇଛନ୍ତି। ବଙ୍ଗୋପସାଗରରେ ଆସନ୍ତାକାଲି ସୁଦ୍ଧା ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ଦକ୍ଷିଣ ଉପକୂଳ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତା 8 ତାରିଖ ରବିବାର ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ 10 ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ରାଜ୍ୟରେ ନିଅଣ୍ଟିଆ ବର୍ଷା ସ୍ଥିତି ଜାରି ରହିଛି। ଗତ ଜୁନ୍ ମାସ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ 12% କମ୍ ବର୍ଷା ହୋଇଛି। ଏହି ସମୟ ମଧ୍ୟରେ 12 ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ଜଣାପଡ଼ିଛି। ରାଜ୍ୟରେ ଖୁବ୍ ଶୀଘ୍ର ବଳଭଦ୍ର ଜୈବିକ ଚାଷ ମିଶନ ଆରମ୍ଭ ହେବା ନେଇ ବିଧାନସଭାରେ ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ। ପରବର୍ତ୍ତୀ ବିଧାନସଭା ଅଧିବେଶନରେ ପେଶା ବିଧେୟକ ଆଗତ କରାଯିବ, ଗୃହରେ କହିଲେ ପଞ୍ଚାୟତରାଜ ମନ୍ତ୍ରୀ। ବାର୍ଡ ଫ୍ଲୁ ନିୟନ୍ତ୍ରଣ ଏବଂ ନିରାକରଣ ପାଇଁ ପୁରୀ ଜିଲ୍ଲାର ବିଭିନ୍ନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରୁଛନ୍ତି କେନ୍ଦ୍ରୀୟ ଦଳ। ସୁଭଦ୍ରା ଯୋଜନାରେ ଆଜିଠାରୁ ଆରମ୍ଭ ହେଲା ଆବେଦନପତ୍ର ସଂଗ୍ରହ ପ୍ରକ୍ରିୟା ଏବଂ ବଙ୍ଗୋପସାଗରରେ ଆସନ୍ତାକାଲି ସୁଦ୍ଧା ଲଘୁଚାପ ସୃଷ୍ଟି ସମ୍ଭାବନା, ଘଡ଼ଘଡ଼ି ସହ ବର୍ଷା ହେବା ନେଇ 10 ଜିଲ୍ଲାକୁ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।